ମୋ ନାଁ କୁନି ବେହେରା, ମୁଁ 20 ନମ୍ବର ୱାର୍ଡରୁ କହୁଛି। ଆମର ଯୋଉ ବସ୍ତି ଥଇଥାନ ପାଇଁ କିଛି ବ୍ୟବସ୍ଥା କଲେ ଆମେ ଉପକୃତ ହବୁ, ଯେହେତୁ ଆମେ ସାଲିଆ ସାହିରେ ରହୁଛୁ ଆଉ ବସ୍ତି ଭାଙ୍ଗିବା ପାଇଁ ଲୋକମାନେ ବହୁତ ଲୋକ ଆସିଛନ୍ତି, ତେଣୁ ଆମର ଯଦି ବସ୍ତି ଥଇଥାନ ବ୍ୟବସ୍ଥା କରିବେ ତାହେଲେ ଆମେ ଉପକୃତ ହବୁ।